ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖିଆ ଖବର। ରାଜ୍ୟସଭା ନିର୍ବାଚନ ଲାଗି ବିଧାନସଭା ପରିଚ୍ଛନ୍ନ ହେଲା, ମକ୍ ପୋଲିଂ। ଓଡ଼ିଶା ହାଇକୋର୍ଟ ସହିତ ରାଜ୍ୟର ଭିନ୍ ଭିନ୍ ଅଦାଲତ ନ ହେଲା ବଛରର ପହିଲା ରାଷ୍ଟ୍ରୀୟ ଲୋକ ଅଦାଲତ। ଦେଶେ ଭରପୁର ମାତ୍ରାରେ ରନ୍ଧା ଗ୍ୟାସ୍, ପେଟ୍ରୋଲ ଆଉ ଡିଜେଲ ମହଜୁଦ ଅଛି, ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂଚନା। ଗଣିତ ଆଉ ଆଶା ବିଷୟବସ୍ତୁକୁ ନେଇକରି ଆଜି ପାଳନ ହେଉଛି ଅନ୍ତର୍ଜାତୀୟ ଗଣିତ ଦିବସ। ଆଉର୍ ଏଫ୍ଆଇଏଚ୍ ହକି ବିଶ୍ୱକପ୍ କ୍ୱାଲିଫାୟର୍ସ 2026ର ଫାଇନାଲ୍ ଥି ଆଉ କିଛି ସମୟ ଆଉତରୁ ଇଂଲଣ୍ଡକେ ଭେଟିବା ଭାରତୀୟ ମହିଳା ହକି ଦଳ। ଏଥର ପୁରା ଖବର। ରାଜ୍ୟସଭା ନିର୍ବାଚନ ଲାଗି ବିଧାନସଭା ସଚିବାଳୟ ପରିସନ୍ନ ଆଜି ମକ୍ ପୋଲିଂ ହୋଇଯାଇଛି। ପହିଲା ବିରୋଧୀ ଦଳ ବିଜେଡ଼ିର ବିଧାୟକମାନେ ମକ୍ ପୋଲିଂରେ ଭାଗ ନେଇକରି ରାଜ୍ୟସଭା ମତଦାନ ପ୍ରକ୍ରିୟା ବାବଦେ ଅବଗତ ହୋଇଥିଲେ। ସଞ୍ଜବେଳେ ଶାସକ ଦଳର ବିଧାୟକମାନେ ମକ୍ ପୋଲିଂରେ ଭାଗ ନେଇଥିଲେ। ନିର୍ବାଚନ ପ୍ରକ୍ରିୟାରେ ନିଯୁକ୍ତ ଅଧିକାରୀମାନେ ବିଧାୟକମାନଙ୍କୁ ଭୋଟ୍ ଦେବାର ବାବଦେ ତାଲିମ ଦେଇଛନ୍। ସୂଚନା ଅନୁସାରେ ରାଜ୍ୟସଭା ନିର୍ବାଚନ ଲାଗି ଆଇବା ସୋମବାର ଦିନ ସକାଳ 9 ବଜେନୁ ଉପରବେଳା 4 ବଜେ ତକ୍ ମତଦାନ ହେବା। ବିଧାନସଭାର ଗୃହ କାର୍ଯ୍ୟ ଚାଲିବାର ସଙ୍ଗେ ପରିସନ୍ନ 54 ନମ୍ଘର ପ୍ରକୋଷ୍ଠ ନ ମତଦାନ କରାଯିବା। ଓଡ଼ିଶାନ ଖାଲିଥିବାର 4 ରାଜ୍ୟସଭା ଆସନ ଲାଗି 5 ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର, ବିଜେଡ଼ି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର, ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଆଉ କଂଗ୍ରେସ ବିଜେଡ଼ି ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ପ୍ରାର୍ଥୀପତ୍ର ଦାଖଲ କରିଛନ୍। ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ପରିସନ୍ନ ଆଇଜି ସଞ୍ଜବେଳା ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟସଭା ନିର୍ବାଚନ ପର୍ଯ୍ୟବେକ୍ଷକ ଚନ୍ଦ୍ରଶେଖର ୱାୱନ କୁଲେ, ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ ଆଉ ବିଧାୟକମାନେ ଯୋଗ ଦେଇଛନ୍। ଏହି ଅବସରରେ ରାଜ୍ୟସଭା ନିର୍ବାଚନ, ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ, ଏସ୍ଆଇଆର୍ ସହିତ ଭିନ୍ ଭିନ୍ ବିଷୟରେ ଆଲୋଚନା କରାଯାଉଥିବାର ଜଣାପଡ଼ିଛି। ଓଡ଼ିଶା ହାଇକୋର୍ଟ ତରଫୁ ହାଇକୋର୍ଟ ସହିତ ରାଜ୍ୟର 13 ଜିଲ୍ଲା ଆଉ ତାଲୁକ ସ୍ତରୀୟ ଅଦାଲତମାନଙ୍କେ ଆଜି ବଛରର ପହିଲା ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଲୋକ ଅଦାଲତ ନ ହର ରକମର ପ୍ରାକ୍ ଆଉ ବିଚାରଧୀନ ମାମଲାମାନଙ୍କର ଆପୋଷ ସହମତି ସମାଧାନ କରାଯାଉଛି। ବାଣିଜ୍ୟ ଆଉ ପରିବହନ ବିଭାଗର ସୂଚନା ଅନୁସାରେ 2025 ଜୁଲାଇ ମାସ ଆଗନୁ ଜାରି ହୋଇଥିବା ପୁରୁଣା ଗାଡ଼ି ଚାଲାଣ ବାବଦେ ଏକାସାଙ୍ଗେ ଜରିମାନା ଟଙ୍କା ଜମା କଲେ 50% ତକ୍ ରିହାତି ଦେବାରକେ ଅଦାଲତନ ବିଚାର କରାଯାଇଛି। ଏଥିଲାଗି ରାଜ୍ୟ ପରିବହନ ଆୟୁକ୍ତଙ୍କ ତରଫୁ ଭିନ୍ ଭିନ୍ ଜିଲ୍ଲାର ସ୍ୱତନ୍ତ୍ର ସହାୟତା କେନ୍ଦ୍ର ସ୍ଥାପନା କରାଯାଇଛି। ଲୋକେ www.echalan.parivahan.gov.in ପୋର୍ଟାଲ୍ରେ ଚାଲାଣ ଟଙ୍କା ଜମା କରିପାରିବେ ବୋଲି ବିଭାଗ ତରଫୁ କୁହାଯାଇଛି। ଇତରଛଡ଼ା ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ତରଫୁ ବିଲ୍ ରାଜ୍ୟର ଭିନ୍ ଭିନ୍ ଅଦାଲତନ ଲୋକ ଅଦାଲତମାନ ଆୟୋଜନ କରାଯାଇକରି ଭିନ୍ ଭିନ୍ ମାମଲାର ଆପୋଷ ସମାଧାନ କରାଯାଇଛି। ସମ୍ବଲପୁର ଜିଲ୍ଲାର ଭିନ୍ ଭିନ୍ କୋର୍ଟନ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଏହି ଅବସରରେ 15 ମୋଟରଗାଡ଼ି ଦୁର୍ଘଟଣା ମାମଲା, 8 ପରିବାର ବିବାଦ, 24 ଦେୱାନୀ ମାମଲା, 584 ଫୌଜଦାରୀ, 5264 ରାଜସ୍ୱ, 107 ପରିବହନ ବିଭାଗର ମାମଲାର ବିଚାର କରାଯାଇକରି ସମାଧାନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଅଦାଲତମାନଙ୍କ ବିଲ୍ ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସ୍ନିଗ୍ଧା ପଣ୍ଡାଙ୍କ ଦେଖରେଖ ହୋଇଥିବା ଲୋକ ଅଦାଲତମାନଙ୍କୁ 1834 ମାମଲାର ଫଇସଲା କରାଯାଇକରି କ୍ଷତିପୂରଣ ବାବଦ ଟଙ୍କା ଆଦାୟ କରାଯାଇଥିଲା। ବରଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ସହରର ସିଭିଲ୍ କୋର୍ଟ ପରିସନ୍ନ ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଜିଲ୍ଲା ଆଉ ଦୌରା ଜଜ୍ ଆଉ ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଅନୁପ କୁମାର ଚନ୍ଦନକର ଦେଖରେଖ ହୋଇଥିବାର ଲୋକ ଅଦାଲତଟି ଭିନ୍ ଭିନ୍ ବ୍ୟାଙ୍କନୁ 3530 ଅଦାଲତମାନଙ୍କଠାରୁ 924 ଆଉ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ 8200 ବିଚାରାଧୀନ ମକଦ୍ଦମା ଆସିଥିଲା। ସେଥିର୍ ଭିତରେ 319 ପ୍ରାକ୍ ମକଦ୍ଦମା, 219 ବିଚାରାଧୀନ ମକଦ୍ଦମା ଆଉ 6399 ରାଜସ୍ୱ ବିଚାରାଧୀନ ମକଦ୍ଦମାର ଆପୋଷ ସମାଧାନ କରାଯାଇଛି। ବୌଦ୍ଧ ଜିଲ୍ଲା ନ୍ୟାୟାଳୟ ପରିସନ୍ନ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତଟି ଜିଲ୍ଲା ଦୌରା ଜଜ୍ ଆଉ ପ୍ରାଧିକରଣ ଅଧ୍ୟକ୍ଷ ପ୍ରତାପ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ 841 ବିଚାରାଧୀନ, 143 ବ୍ୟାଙ୍କ ବାବଦ ମାମଲାର ଫଇସଲା କରାଯାଇକରି ପାଖାପାଖି 60 ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା। ଜିଲ୍ଲାର ହରଭଙ୍ଗା ଆଉ କଣ୍ଟାମାଲ କୋର୍ଟ ପରିସନ୍ନ ବିଲ୍ ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଦେଶେ ଭରପୁର ମାତ୍ରାରେ ରନ୍ଧା ଗ୍ୟାସ୍, ପେଟ୍ରୋଲ ଆଉ ଡିଜେଲ ମହଜୁଦ ଅଛି, କେନ୍ସି ଜାଗାନ ଷ୍ଟକ୍ ଶେଷ ନାହିଁ। ଭୂ ରାଜନୈତିକ ସ୍ଥିତି ଲାଗି ଏ ଦିଗେ କିଛିଟା ସମସ୍ୟା ଦେଖାଦେଇଛି। ଏଚ୍ନିର ସ୍ଥିତିକେ ନେଇକରି ଲୋକେ ଡରିକରି ଅଏତକା ଗ୍ୟାସ୍ ବୁକିଂ କରୁଛନ୍ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ତରଫୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀନ ଆଜି ଏ ବାବଦେ ଗଣମାଧ୍ୟମକେ ସୂଚନା ଦେଇକରି ବିଭାଗର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍, ଗଲାକାଲି 75-76 ଲକ୍ଷ ରନ୍ଧା ଗ୍ୟାସ୍ ବୁକିଂ ହୋଇଥିଲା, ଆଜି ପାଖାପାଖି 88 ଲକ୍ଷ ଗ୍ୟାସ୍ ବୁକିଂ ହୋଇଛି। ଲୋକେ ଡରିକରି ଅଯଥା ଗ୍ୟାସ୍ ବୁକିଂ କରୁଛନ୍। ଖାଉଟିମାନଙ୍କ ଲାଗି କିଛି ସମସ୍ୟା ନାହିଁନ, ଖାଉଟି, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ସହିତ ଭିନ୍ ଭିନ୍ ଜରୁରୀ ସେବା କ୍ଷେତ୍ରକେ ନିରବଚ୍ଛିନ୍ନ ଭାବେ ରନ୍ଧା ଗ୍ୟାସ୍ ଯୋଗାଇ ଦିଆଯିବା। ବ୍ୟବସାୟିକ ଗ୍ୟାସ୍ ସମସ୍ୟା ଦୂର କରିବା ଲାଗି ପିଏନ୍ଜିକେ ପ୍ରୋତ୍ସାହନ ଦିଆଯାଉଛି ବୋଲି ଶ୍ରୀମତୀ ଶର୍ମା କହିଛନ୍। ସିଆଡ଼େ ଦୁଇଟା ଭାରତୀୟ ଜାହାଜ ଦେଇ 92,000 ଟନ୍ ଏଲ୍ପିଜି ଗ୍ୟାସ୍ ଭାରତ ଅଣାଯାଉଛି ବୋଲି ଜାହାଜ ଚଳାଚଳ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ଆଇବା ସୋମବାରରୁ ମଙ୍ଗଳବାର ଭିତରେ ଏହି ଦୁଇ ଜାହାଜ ମୁନ୍ଦ୍ରା ଆଉ କାଣ୍ଡଲା ବନ୍ଦରକେ ପହଞ୍ଚିବା ବୋଲି ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଗଣିତ ଆଉ ଆଶା ବିଷୟବସ୍ତୁକୁ ନେଇକରି ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଗଣିତ ଦିବସ। ଏହି ଅବସରରେ ଜଳବାୟୁ ପରିବର୍ତ୍ତନ, କୃତ୍ରିମ ବୁଦ୍ଧିମତା ବାଗିର ବିଶ୍ୱସ୍ତରର ଆହ୍ୱାନମାନଙ୍କର ସମାଧାନ ଦିଗେ ଗଣିତର ଭୂମିକା ବାବଦେ ଲୁକୁ ସଚେତନ କରାଯାଉଛି। ଇତାକେ ପାଏ ଦିବସ ବୋଲି ବି କୁହାଯାଏସି। ଗଣିତର ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ପାଏର ମୂଲ୍ୟ ପାଖାପାଖି 3.14 ହୋଇଥିବାର ବଛରର 3 ମାସର 14 ତାରିଖକେ ଏହି ଦିବସ ଭାବେ ବଛାଯାଇଛି। 2019 ମସିହାନୁ ମିଳିତ ଜାତିସଂଘ ତରଫୁ ଅନ୍ତର୍ଜାତୀୟ ଗଣିତ ଦିବସ ପାଳନ କରାଯାଇ ଆସୁଛି। ସାରା ରାଜ୍ୟ ଭିନ୍ ଭିନ୍ ଶିକ୍ଷାନୁଷ୍ଠାନ, ସଂଗ୍ରହାଳୟ ଆଉ ପାଠାଗାରମାନଙ୍କେ ଗଣିତ ଦିବସ ପାଳନ କରାଯାଉଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ଆଉ ମିଶନ ଶକ୍ତି ବିଭାଗ ତରଫୁ ଚାଲିଥିବା ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଆଜି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାମମାନଙ୍କର ପ୍ରଶଂସା କରିଥିଲେ। ମେଳାଥି 120 ଷ୍ଟଲ ଖୋଲାଯାଇଥିଲା। ଏହି ଅବସରରେ ଲକ୍ଷପତି ଦିଦି ଆଉ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଲାଗି ଭିନ୍ ଭିନ୍ ଡେମୋ ଷ୍ଟଲ ରଖାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଡିଗ୍ରୀ ଆଦର୍ଶ ମହାବିଦ୍ୟାଳୟ ଅଧାନୁ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଫେରାଇ ଆଣିବା ଲାଗି ଗୋଟିଏ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ଶଙ୍କର ଅଧ୍ୟକ୍ଷତାରେ ହୋଇଥିବା ଏହି ଆଲୋଚନାଚକ୍ରଥି ଅତିଥିମାନେ ଅଧାନୁ ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀମାନଙ୍କର ଜୀବନ୍ତି ସୁଧାର ଆଣିବା ସହିତ ସେମାନଙ୍କର ମନୋବଳ ବଢ଼ାବାର ଲାଗି ଭିନ୍ ଭିନ୍ ବିଷୟ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫୁ ମୂଲ ହୋଇଥିବା ସ୍ୱତନ୍ତ୍ର ସଫେଇ ଅଭିଯାନଟି ଆଜି ଜିଲ୍ଲାର ଭିନ୍ ଭିନ୍ ଜାଗାନ ସଫେଇ କରାଯାଇଛି। ଜିଲ୍ଲାର ଖଡ଼ିଆଲ ଏନ୍ଏସି ସମଲେଶ୍ୱରୀ ମନ୍ଦିରଠାନୁ 353 ନମ୍ବର ଜାତୀୟ ରାଜପଥ ଆଉ ଆମ୍ବେଦକର ଛକନ ସଫେଇ କରାଯାଇଥିଲା। ସେନ୍ତା ଜିଲ୍ଲାର ସିନାପାଲି ତହସିଲ କାର୍ଯ୍ୟାଳୟ ପରିସରନ ଭିଲ୍ ଅଧିକାରୀ ଆଉ କର୍ମଚାରୀମାନେ ଯୋଗ ଦେଇକରି ସଫେଇ କରିଥିଲେ। ଦେବଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫୁ ରିଆମାଲ ବ୍ଲକ କଲ୍ୟାଣ ମଣ୍ଡପ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ହୋଇଯାଇଛି। ଏହି ଅବସରରେ ଭିନ୍ନକ୍ଷମମାନଙ୍କର ସ୍ୱାସ୍ଥ୍ୟର ଯାଞ୍ଚ କରାଯିବା ସହିତ 34 ଜଣଙ୍କୁ ଭିନ୍ ଭିନ୍ ସାହାଯ୍ୟ ଉପକରଣ ବଣ୍ଟାଯାଇଛି। ସେଥିର ଭିତରେ 6 ହ୍ୱିଲ୍ ଚେୟାର, 5 ଆଶାବାଡ଼ି, 4 ସିପି ଚେୟାର, 2 ଟ୍ରାଇସାଇକେଲ, 3 ୱାକିଂ ଷ୍ଟିକ୍ ଆଉ 13 ଶ୍ରବଣ ଯନ୍ତ୍ର ବଣ୍ଟାଯାଇଛି। କାର୍ଯ୍ୟକ୍ରମଟି ରିଆମାଲ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତୀୟ ମହିଳା ହକି ଦଳ ଏଫ୍ଆଇଏଚ୍ ହକି ବିଶ୍ୱକପ୍ କ୍ୱାଲିଫାୟର୍ସ 2026ର ଫାଇନାଲ୍ଟି ଆଜି ଇଂଲଣ୍ଡକେ ଭେଟ୍ବା। ଆଉ କିଛି ସମୟ ଉତ୍ତରୁ ତେଲେଙ୍ଗାନା ଜିଏମ୍ସି ବାଲାଯୋଗୀ ହକି ପଡ଼ିଆନ ଖେଲ୍ ମୁଲେବା। ଦୁହି ଦଳ ଏପ୍ତ ଗୋଟେ ବିଲ୍ ମ୍ୟାଚ୍ ନାହିଁ ହାରି। ଅଧିନାୟକ ସାଲମା ଟେଟେଙ୍କର ନେତୃତ୍ୱଟି ଭାରତୀୟ ଦଳ ଗଲାକାଲି ସେମିଫାଇନାଲ୍ ମ୍ୟାଚ୍ଟି ଇଟାଲିକେ 1-0 ଗୋଲ୍ଟି ହରାଇଛି। 2018-2022 ଆଉ ଇ ବଛରକେ ମିଶିକରି ଭାରତୀୟ ମହିଳା ହକି ଦଳ 3 ହକି ବିଶ୍ୱକପ୍ ଲାଗି ଯୋଗ୍ୟତା ହାସଲ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ହକି ଦଳର ପ୍ରଦର୍ଶନକେ ପ୍ରଶଂସା କରିବାର ସହିତ ଇଟା ଗୋଟେ ଗର୍ବର ମୁହୂର୍ତ୍ତ ଆଏ ବୋଲି କହିଛନ୍। ଫାଇନାଲ୍ ମ୍ୟାଚ୍ ଲାଗି ମୁଖ୍ୟମନ୍ତ୍ରୀ ଦଳକେ ଶୁଭେଚ୍ଛା ଜଣାଇଛନ୍। ଚଳିତ ଶିକ୍ଷା ବଛରଟି ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋ ପାଠ୍ୟକ୍ରମଟି ନାଁ ଲେଖାବାର ସମୟ ଆଇବାକାଲି ଶେଷ ହେଉଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଭିନ୍ ଭିନ୍ ପାଠ୍ୟକ୍ରମଟି ନାଁ ଲେଖାବାର ଲାଗି ଇଗ୍ନୋର ୱେବ୍ସାଇଟ୍ www.igno.ac.in ଥି ଏ ବାବଦେ ଅଧିକା ସୂଚନା ପାଇପାରିବେ। ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପରିସରନ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅରବିନ୍ଦ କୁମାର ଓଝାଙ୍କର ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ଉଚ୍ଚଶିକ୍ଷା ବିଭାଗ ତରଫୁ ଜାରି କରାଯାଇଥିବା 2 ଭିଡ଼ିଓ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ଲାଗି ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଆଉ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ପାଣିପାଗ ରାଜ୍ୟର ସମୁଦ୍ର ଖଣି ଆଉ ପଶ୍ଚିମ ଭାଗେ ଦିନର ତାପମାତ୍ରା ଅତ୍କା ବଢ଼ବାର୍ତ୍ତି ଲାଗିଛି। ଝାରସୁଗୁଡ଼ା ଆଉ ସମ୍ବଲପୁର ଜିଲ୍ଲାର ଗ୍ରୀଷ୍ମ ପ୍ରବାହ ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆଇବାକାଲି ସମୁଦ୍ର ଖଣି ଇଲାକାମାନଙ୍କେ କାଲ ବୈଶାଖୀ ହୋଇପାରେ। ରାଜ୍ୟର ବଡ଼ଭାଗେ ଜାଗାନ ଆଇବା 5 ଭିତରେ ବିଜୁଳି ମାରିକରି ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ କୁହାଯାଇଛି। ମୁଖ୍ୟ ଖବର ଫେର ଘାଏ। ରାଜ୍ୟସଭା ନିର୍ବାଚନ ଲାଗି ବିଧାନସଭା ପରିସନ୍ନ ହେଲା ମକ୍ ପୋଲିଂ। ଓଡ଼ିଶା ହାଇକୋର୍ଟ ସହିତ ରାଜ୍ୟର ଭିନ୍ ଭିନ୍ ଅଦାଲତ ନ ହେଲା ବଛରର ପହିଲା ରାଷ୍ଟ୍ରୀୟ ଲୋକ ଅଦାଲତ। ଦେଶେ ଭରପୁର ମାତ୍ରାଥି ରନ୍ଧା ଗ୍ୟାସ୍, ପେଟ୍ରୋଲ ଆଉ ଡିଜେଲ ମହଜୁଦ ଅଛି, ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂଚନା। ଗଣିତ ଆଉ ଆଶା ବିଷୟବସ୍ତୁକୁ ନେଇକରି ଆଜି ପାଳନ ହେଉଛି ଅନ୍ତର୍ଜାତୀୟ ଗଣିତ ଦିବସ। ଆଉର୍ ଏଫ୍ଆଇଏଚ୍ ହକି ବିଶ୍ୱକପ୍ କ୍ୱାଲିଫାୟର୍ସ 2026ର ଫାଇନାଲ୍ଟି ଆଉ କିଛି ସମୟ ଉତ୍ତରୁ ଇଂଲଣ୍ଡକେ ଭେଟିବା ଭାରତୀୟ ମହିଳା ହକି ଦଳ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା।